ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଶାରୀରିକ କ୍ଷମତା କି ଭିନ୍ନକ୍ଷମ କ୍ଷମତା ପ୍ରତିଭାର ବିକାଶଟି କେବେ ଭିଲ୍ ବାଧା ଦେଇ ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ସୋଆ ଅଡିଟୋରିୟମ୍ର ରାଜ୍ୟ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ହୋଇଥିବା ତିନିଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ନିଯୁକ୍ତିଦାତା ଆଉ ଶିଳ୍ପାନୁଷ୍ଠାନମାନଙ୍କୁ ଭିନ୍ନକ୍ଷମମାନଙ୍କର ପ୍ରତିଭାର ଉପଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍।
ଭିନ୍ନକ୍ଷମମାନଙ୍କର ପାଇଁ ନୂତନ ଯାନ୍ତ୍ରିକ କୌଶଳ ବିଜ୍ଞାନସମ୍ମତ ସମାଧାନଗୁଡ଼ିକୁ ଆପଣେଇବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ଏବଂ ଗୌରବ ଅର୍ଜନ କରିପାରିଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ସେମାନଙ୍କୁ ସ୍ୱାବଲମ୍ବନଶୀଳ କରିବା, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜି ଆମ ଏ ବିଭାଗ ଆଜି ତାକୁ ନିରନ୍ତର ଭାବେ ଆଜି ଗୁରୁଦାୟିତ୍ୱ ବହନ କରିବା ସହିତ କାର୍ଯ୍ୟନିର୍ବାହ କରି ଆସୁଅଛନ୍ତି।
କାର୍ଯ୍ୟକ୍ରମଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଭିଲ ଉପସ୍ଥିତ ଥିଲେ। ଓଡ଼ିଶାକେ 2025-26 ମସିହାଥି 10,599 କୋଟି ଟଙ୍କାର ରେଲ୍ ବଜେଟ୍ ଦିଆଯାଇଛି। 2009-2014 ଭିତରେ ଓଡ଼ିଶାକେ ମାତ୍ର 838 କୋଟି ଟଙ୍କାର ରେଲ୍ ବଜେଟ୍ ମିଳିଥିବାର ବେଳେ 2025-26 ମସିହାଥି ଇଟା 13 ଗୁଣା ଅଧିକା ହେ ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଗଲାକାଲି ସଂସଦର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ ଯେ ଓଡ଼ିଶାର 2025 ଏପ୍ରିଲ ତକ 39 ପ୍ରକଳ୍ପ ମଞ୍ଜୁର କରାଯାଇଛି। ଇତାର ସହିତ 19 ନୂଆ ରେଲ୍ ଲାଇନ୍ ଆଉ 30 ରେଲ୍ ଲାଇନ୍ର ଦୋହରୀକରଣ କାମ ଜାରି ରହିଛି। ଓଡ଼ିଶାର ପଞ୍ଚାୟତିରାଜ ପ୍ରତିଷ୍ଠାନମାନଙ୍କ ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିବା ଅନୁଦାନ ବଡ଼ଭାରକେ ଲାଗିଛି। ଅଷ୍ଟମ ଅର୍ଥ ଆୟୋଗ ସମିତି 2,898 କୋଟି ଟଙ୍କା ଅନୁଦାନ ମିଳିଥିବା ବେଳେ ନବମ ଅର୍ଥ ଆୟୋଗଙ୍କ ସମିତି 8,850 କୋଟି ଟଙ୍କା ଦିଆଯାଇଥିଲା। ସେନ୍ତା ଦଶମ ଅର୍ଥ ଆୟୋଗଙ୍କ ସମିତି ଓଡ଼ିଶାକେ 11,058 କୋଟି ଟଙ୍କା ଜାରି କରାଇଛି ବୋଲି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଗଲାକାଲି କହିଛନ୍। ସଂସଦର ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ସେ କହିଛନ୍, ଆର୍ଜିଏସ୍ ଯୋଜନା ଅଧୀନରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ନିର୍ବାଚିତ ପ୍ରତିନିଧି ଆଉ ସେମାନଙ୍କର ଅଧିକାର ଲାଗି ଗୋଟିଏ କେନ୍ଦ୍ରୀୟ ପାଣ୍ଠିଥି କ୍ଷମତା ନିର୍ମାଣ ତାଲିମ ଦିଆଯାଉଛି। ଏହି ତାଲିମଟି 2022-23 ମସିହାରୁ ଏପ୍ତକ ଓଡ଼ିଶାର 662,345 ଜଣ ନିର୍ବାଚିତ ପ୍ରତିନିଧି ଆଉ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ଅଧିକାରୀମାନଙ୍କୁ ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍। ଆଇବାକାଲିଠାରୁ 7 ତକ ପୁରୀଠାରେ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମିଟ୍ 2025 ହେବାର୍କେ ଯାଉଛେ। ଏଥର ଓଡ଼ିଶା ଉର୍ଜା କ୍ଷେତ୍ରଟି ଭାରତର ସବୁନୁ ପ୍ରଭାବଶାଳୀ ଗୋଟିଏ ଅଭୂତପୂର୍ବ ସମାବେଶ ପହିଲା ସ୍ୱଚ୍ଛ ଉର୍ଜା ନେତୃତ୍ୱ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। କାର୍ଯ୍ୟକ୍ରମଟି କେନ୍ଦ୍ର ନବୀନ ଆଉ ନବୀକରଣୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆଉ ଅଲଗା ରାଜ୍ୟର ମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶଟି ଗଲାକାଲି ମିଶନ ଶକ୍ତି ଆଉ ଜାତୀୟ ସହରାଞ୍ଚଳ ଜୀବିକା ମିଶନର ସମନ୍ୱୟ ଉପରେ ଗୋଟିଏ ରଣନୈତିକ ବୈଠକ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାଟି ହୋଇଯାଇଛି। ଭୁବନେଶ୍ୱର ଖାରବେଳ ଭବନରେ ହୋଇଥିବା ବୈଠକଟି ମହିଳାମାନଙ୍କ ନେତୃତ୍ୱାଧୀନ ସହରାଞ୍ଚଳ ଜୀବିକା ଲାଗି ଗୋଟିଏ ବର୍କସ୍ ଆଉ ଅୟତ୍କା ସମନ୍ୱିତ ଇକୋସିଷ୍ଟମ ଉପରେ ଧ୍ୟାନ ଦେଇକରି ଏକୀକୃତ ଯୋଜନା ଆଉ ବିତରଣକେ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ରାଇଜେ ଏ ବଛର ଅକ୍ଟୋବର ତକ 12,24,000 ଅଣୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ପଞ୍ଜିକୃତ ହୋଇଛି। 2 ବର୍ଷ ଭିତରେ 7,05,000 ନୂଆ ଉଦ୍ୟୋଗ ପଞ୍ଜିକୃତ ହୋଇଥିବା ଉଦ୍ୟମ ପୋର୍ଟାଲ ତଥ୍ୟରୁ ଜଣାପଡ଼ିଛି। ଗଲା 5 ବର୍ଷ ଭିତରେ କେତେଟା ଉଦ୍ୟୋଗ ବନ୍ଦ ହୋଇଛି ସେଟା ଗଣନା ହେବା ଉତରୁ ଜଣାପଡ଼ବା। ଏହାଦେ କାର୍ଯ୍ୟକ୍ଷମ ଥିବା 93,23,341 ନିଯୁକ୍ତି ସୃଷ୍ଟି ହୋଇଥିବା ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଧାନସଭାରେ ସୂଚନା ଦେଇଛନ୍। ପୂର୍ବ ଭାରତର ସହଯୋଗୀ ଶୈକ୍ଷିକ ପଦକ୍ଷେପମାନଙ୍କୁ ବିସ୍ତାର କରିବାର ଲାଗି ଢେଙ୍କାନାଳ ଆଇଆଇଏମ୍ସି ଆଉ ଆଇଆଇଏମ୍ ସମ୍ବଲପୁର ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ରଟି ଆଇଆଇଏମ୍ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ଆଇଆଇଏମ୍ସିର କୁଳସଚିବ ମଧୁ ଏଲ୍ ନାଗ ଆଉ ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ ସ୍ୱାକ୍ଷର କରିଥିଲେ। ଏହି ସହଭାଗିତା ଅଧୀନରେ ଦୁଇ ପ୍ରତିଷ୍ଠାନ ଅଧ୍ୟାପକ ଆଉ ଛାତ୍ର ଆଦାନ ପ୍ରଦାନ, ସମ୍ମିଳନୀ, ସେମିନାର ଆଉ କ୍ଷମତା ନିର୍ମାଣ କର୍ମଶାଳାର ଆୟୋଜନ କରିବା ସହିତ ଗଣମାଧ୍ୟମ ଯୋଗାଯୋଗ ପରିଚାଳନା, ଉଦ୍ୟୋଗିତା ଆଉ ଡିଜିଟାଲ ରୂପାନ୍ତରଣ ବାଗିର କ୍ଷେତ୍ରଟି ମିଳିତ ଗବେଷଣା ପ୍ରକଳ୍ପ ଉପରେ କାମ କରିବେ। ଆଜି ଭାରତର ନୌସେନା ଦିବସ ଫି ବଛର ଆଜିର ଦିନକେ ନୌସେନାର ସମୃଦ୍ଧି, ପରାକାଷ୍ଠା ଆର୍ ଶକ୍ତିକେ ନେଇକରି ଏହି ଦିବସ ପାଳନ କରାଯାଏସି। ଭାରତ ପାକିସ୍ତାନ ଯୁଦ୍ଧ ସମିତି 1971 ମସିହାନ ଭାରତୀୟ ନୌସେନା ସଫଲ ହୋଇଥିଲା, ଏତାକେ ସୋର କରିକରି ଏହି ଦିବସ ପାଳନ କରାଯାଏସି। এছনির আঞ্চলিক খবর না শেষ হল আরবলর আঞ্চলিক খবর শুনিপারবে রাতে 7:02 জুহার।